ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିକଟକୁ ଏକ ଉପାଦେୟ ପୁସ୍ତକ ପଠାଇଛୁ। ତାହା ବୋଧବେ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରି ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ତୁରନ୍ତ ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାନ୍ତୁ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। କିନ୍ତୁ ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ମୁଖ ନିଃସୃତ ବାକ୍ୟ ପାଇଁ। ପ୍ରଭୁ, ସେହି ବାକ୍ୟକୁ ଯେପରି ଆମମାନେ ହୃଦୟ ମଧ୍ୟରେ ଗ୍ରହଣ କରି ତଦନୁଯାୟୀ ଜୀବନଯାପନ କରିବୁ ଏବଂ ତୁମର ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବାକୁ ପାରିବୁ, ସେହି ଧାର୍ମିକତାର ପଥରେ ଅଗ୍ରସର ହେବାକୁ ପାରିବୁ, ଏହି ଆଶୀର୍ବାଦ ତୁମେ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ଆଶୀର୍ବାଦ କରି ତୁମେ ପ୍ରତ୍ୟେକଙ୍କର ସମସ୍ୟା ସମାଧାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର ଚାରି ପର୍ବର ଅଠେଇଶ ପଦରୁ ଆରମ୍ଭ କରି ପାଞ୍ଚ ପର୍ବର ଚାରି ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଚାରି ପର୍ବର ଅଠେଇଶ ପଦରେ ଏହିପରି ଲେଖା ଅଛି, ହେ ଭାଇମାନେ, ତୁମେମାନେ ଯିଶାହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ। ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରତିଜ୍ଞାର ସନ୍ତାନ। ଆମମାନଙ୍କର ଜନ୍ମ ଏକ ନୂତନ ଜନ୍ମ, ଯାହାକି ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ପ୍ରାପ୍ତ ହୋଇଥାଉ। କାରଣ ଯୋହନ ତିନି ପର୍ବର ଷୋହଳ ପଦରେ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଈଶ୍ୱର କହିଅଛନ୍ତି ଯେ ଯଦି ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ, ତାହେଲେ ଆମମାନେ ନୂତନ ଜୀବନ ଲାଭ କରିବା। ସେଥିପାଇଁ ପିତର ତାହାଙ୍କ ପ୍ରଥମ ପତ୍ରର ପ୍ରଥମ ପର୍ବର ତେଇଶ ପଦରେ ଏହିପରି ପ୍ରକାଶ କରନ୍ତି, ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ଏହାପରେ 29 ପଦରେ ଲେଖା ଅଛି, କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ ତାଙ୍କୁ ତାଡ଼ନା କରୁଥିଲା ସେହିପରି ଏବେ ମଧ୍ୟ ଘଟୁଅଛି। ଆଜି ଅନେକ ଈଶ୍ୱରଙ୍କର ସେହି ଅନୁଗ୍ରହର ସୁସମାଚାରକୁ ଘୃଣା କରନ୍ତି, ଅନେକ ମଧ୍ୟ ବିଶ୍ୱାସ କରନ୍ତି ନାହିଁ, ଅନେକ ସମାଲୋଚନା କରନ୍ତି, ଅନେକ ଏହି ଅନୁଗ୍ରହର ସୁସମାଚାରରେ ଆଉ କିଛି ଯୋଗ କରିବାକୁ ଚାହାନ୍ତି। ମାତ୍ର ଆପଣ ଖ୍ରୀଷ୍ଟଙ୍କ ସୁସମାଚାରରେ କିଛି ଯୋଗ କରିପାରିବେ ନାହିଁ କି ତାହାଙ୍କଠାରୁ ଅଧିକ କିଛି ସାଧନ କରିପାରିବେ ନାହିଁ। ତେବେ ଯେତେବେଳେ ମୋର ଜଣେ ବନ୍ଧୁ ପ୍ରଥମ କରି ପ୍ରଚାର କାର୍ଯ୍ୟ ନିମନ୍ତେ ହସ୍ତାର୍ପିତ ହେଲେ, ସେ ଭାବବାଣୀ ଉପରେ ଏକ ସମ୍ବାଦ ପରିବେଷଣ କଲେ ଆଉ ଏହିପରି ମନ୍ତବ୍ୟ ଦେଲେ ଯେ ଭାବବାଣୀ ଉପରେ ପ୍ରଚାର ମୋତେ ସମସ୍ୟାରେ ପକାଇବ। ତେବେ ସେହି ସଭା ଭଙ୍ଗ ହେବା ପରେ ଜଣେ ପ୍ରାଚୀନ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, ଭର୍ଣ୍ଣନ ମଗିଏ, ଆପଣ ଭୁଲ କରିଛନ୍ତି, ଭାବବାଣୀ ଉପରେ ପ୍ରଚାର ଆପଣଙ୍କୁ କେବେ ହେଲେ ସମସ୍ୟାରେ ପକାଇବ ନାହିଁ। ପ୍ରକୃତରେ ଆପଣ ସାଧାରଣତଃ ଏକ ଉତ୍ତମ ଲୋକଦଳ ପାଇବେ, ଲୋକମାନେ ଭାବବାଣୀ ଶୁଣିବାକୁ ପସନ୍ଦ କରନ୍ତି, କିନ୍ତୁ ଆପଣ ଯଦି ଈଶ୍ୱରଙ୍କ ଅନୁଗ୍ରହ ବିଷୟ ପ୍ରଚାର କରିବେ ତାହେଲେ ଆପଣ ସମସ୍ୟାରେ ପଡ଼ିବେ। ଏହି କାରଣରୁ ସୁସମାଚାର ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଅଛି, ଯେପରିକି ଆଜି ମଧ୍ୟ କରାଯାଏ। ଆଜି ସୁସମାଚାର ବିଷୟରେ ଅତି ଅଳ୍ପ ଶୁଣିବାକୁ ମିଳେ ଯାହାକି ଈଶ୍ୱରଙ୍କର ପବିତ୍ର ଅନୁଗ୍ରହ ବିଷୟ ନେଇ ପ୍ରଚାର କରାଯାଏ, ଆଉ ସେ ଜାଣନ୍ତି କାହିଁକି ସେପରି ହୁଏ। ଆପଣ ଯଦି ତାହା ପ୍ରଚାର କରନ୍ତି ତାହେଲେ ଆପଣ ଅନେକ ପ୍ରକାରର ସମାଲୋଚନାର ସମ୍ମୁଖୀନ ହେବେ। ଲୋକେ ମଧ୍ୟ ମୋତେ ପ୍ରବର୍ତ୍ତାନ୍ତି ଯେ ମୁଁ ଯେପରି କିଛି କରେ ଅଥବା ଅନ୍ୟାନ୍ୟ ବିଷୟରୁ କିଛି ଅନ୍ୱେଷଣ କରେ। ପବିତ୍ର ଆତ୍ମାଙ୍କଠାରୁ ଅନ୍ୱେଷଣ କରେ କି ବା କିଛି ବିଷୟ ଗ୍ରହଣ କରିବା ନିମନ୍ତେ କିଛି ପୂଜାବିଧି ମଧ୍ୟ ଦେଇ ଗତି କରେ, ଯାହାକି ମୁଁ ପାଇନଥିଲି ଯେତେବେଳେ ମୁଁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲି। କିନ୍ତୁ ପ୍ରିୟ ବନ୍ଧୁ, ଏପରି କହିବା ହେଉଛି ଖ୍ରୀଷ୍ଟଙ୍କୁ ଜଣେ ଅଭିଶପ୍ତ ବୋଲି କହିବା। ସେ ଆପଣଙ୍କ ନିମନ୍ତେ ଯାହା ସାଧନ କଲେ ତହିଁରେ କିଛି ଯୋଗ କରିବା ହେଉଛି ତାହାଙ୍କର କୃଷ୍ୟ ମୃତ୍ୟୁକୁ ବ୍ୟର୍ଥ କରିବା। ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହେଲେ, କିନ୍ତୁ ସେ ଆପଣଙ୍କ ନିମନ୍ତେ ଯାହା ସାଧନ କଲେ ତାହା ଯଦି ଆପଣ ଗ୍ରହଣ ନ କରନ୍ତି ତାହେଲେ ଆପଣ ନିଜକୁ ନିର୍ଦ୍ଦୋଷୀ ଓ ତାହାଙ୍କୁ ଦୋଷୀ ବୋଲି କହନ୍ତି। ପାଉଲଙ୍କର ଏହିସବୁ ବାକ୍ୟ ସେଦିନ ଯେପରି ସେହି ଲୋକମାନଙ୍କ ନିମନ୍ତେ ପ୍ରଯୁଜ୍ୟ ଥିଲା, ଆଜି ମଧ୍ୟ ଆମମାନଙ୍କର ସମୟ ନିମନ୍ତେ ପ୍ରଯୁଜ୍ୟ। ପାଉଲ କହନ୍ତି, କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞାନୁସାରେ ଯେ ଜାତ ତାଙ୍କୁ ତାଡ଼ନା କରୁଥିଲା ସେହିପରି ଏବେ ମଧ୍ୟ ଘଟୁଅଛି। ସ୍ୱାଭାବିକ ମନୁଷ୍ୟ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାରକୁ ଘୃଣା କରେ। ପ୍ରିୟ ବନ୍ଧୁ, ଏହି ସୁସମାଚାର ପ୍ରତି ଆମମାନଙ୍କ ମନରେ ଘୃଣାଭାବ ରହିଅଛି, କାରଣ ଏହା ଆମମାନଙ୍କଠାରୁ କିଛି ବିଷୟ ଆବଶ୍ୟକ କରେ ନାହିଁ, ବରଂ ଏହା ଖ୍ରୀଷ୍ଟଙ୍କୁ ମହିମାନିତ କରେ ଓ ଆମମାନଙ୍କର ଚକ୍ଷୁକୁ ତାହାଙ୍କ ଆଡ଼କୁ ଟାଣି ନେଇଯାଏ। ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ସବୁକିଛି ସାଧନ କରିଅଛନ୍ତି। ସେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳିସ୍ୱରୂପ ହୋଇଅଛନ୍ତି। ସେ ଆମମାନଙ୍କ ଜୀବନରୁ ଅଧିକ କିଛି ଆଶା କରନ୍ତି ନାହିଁ, ମାତ୍ର ସେ ଚାହାନ୍ତି ଆମମାନଙ୍କର ବିଶ୍ୱାସ। ଯଦି ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ, ଅର୍ଥାତ୍ ସେ ଯେ ମୋର ପାପ ନିମନ୍ତେ କୃଷାର୍ପିତ ହେଲେ ଓ ମୋତେ ପାପରୁ ଉଦ୍ଧାର କରି ଧାର୍ମିକ କରି ଗଣିତ କରିବା ନିମନ୍ତେ ମୃତ୍ୟୁରୁ ପୁନରୁଦ୍ଧିତ ହେଲେ, ଏହା ଯଦି ବିଶ୍ୱାସ କରୁ ତାହେଲେ ଆମେ ସେହି ଖ୍ରୀଷ୍ଟଙ୍କ ହେତୁ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣିତ ହେବା ଓ ତାହାଙ୍କ ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହେବା। ତେଣୁ ଆସୁ, ଖ୍ରୀଷ୍ଟଙ୍କୁ ଅବିଶ୍ୱାସ ନ କରି ବା ତାହାଙ୍କର ସୁସମାଚାରକୁ ନେଇ ପ୍ରଚାର କରୁଥିବା ତାହାଙ୍କର ସେବକ ସେବିକାମାନଙ୍କୁ ତାଡ଼ନା ନ କରି ସରଳ ବିଶ୍ୱାସରେ ସେହି ସୁସମାଚାରକୁ ଗ୍ରହଣ କରିବାକୁ ଚେଷ୍ଟା କରୁ, ତାହେଲେ ଆମେ ବିନଷ୍ଟ ନ ହୋଇ ରକ୍ଷାପ୍ରାପ୍ତ ହେବା ଓ ସେହି ପ୍ରତିଜ୍ଞାର ଅଧିକାରୀ ହୋଇ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ଚାରିପର୍ବର 30 ପଦରେ ଲେଖା ଅଛି, ମାତ୍ର ଶାସ୍ତ୍ର କ'ଣ କୁହେ? ନା, ଦାସୀ ଓ ତାର ପୁତ୍ରକୁ ବାହାର କରିଦିଅ, କାରଣ ଦାସୀର ପୁତ୍ର ସ୍ୱାଧୀନ ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ। ଏହାର ଅର୍ଥ ଈଶ୍ୱର ଆଜି ଆପଣଙ୍କୁ ଓ ମୋତେ କହନ୍ତି, ତୁମେମାନେ ତୁମମାନଙ୍କର ସମସ୍ତ ବିଧିବିଧାନ ବା ନୀତିନିୟମ ଉପରେ ନିର୍ଭର ନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କର ଓ ତାହାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦିଅ। ତାହେଲେ ତୁମେମାନେ ଅନୁଗ୍ରହ ପ୍ରାପ୍ତ ହେବ, ଅର୍ଥାତ୍ ପରିତ୍ରାଣର ଅଧିକାରୀ ହେବ। ଏହାପରେ 31 ପଦରେ ଲେଖା ଅଛି, ଅତଏବ ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୁହୁଁ କିନ୍ତୁ ସ୍ୱାଧୀନ ସ୍ତ୍ରୀର ସନ୍ତାନ। ଅବ୍ରାହମ ହାଗାର ଓ ସାରା ଉଭୟଙ୍କର ପୁତ୍ରକୁ ପାଇପାରିନଥିଲେ, ତାହାଙ୍କୁ ଏକ ପୁତ୍ର ପସନ୍ଦ କରିବାକୁ ଥିଲା। କାରଣ ପାଉଲ କହନ୍ତି, ଆପଣ ବ୍ୟବସ୍ଥା ଓ ଅନୁଗ୍ରହ ଉଭୟ ଦ୍ୱାରା ଉଦ୍ଧାର ପାଇପାରିବେ ନାହିଁ। ଯଦି ଆପଣ ଖ୍ରୀଷ୍ଟଙ୍କ ଦ୍ୱାରା ଓ ବ୍ୟବସ୍ଥା ଦ୍ୱାରା ଉଦ୍ଧାର ପାଇବାକୁ ଚେଷ୍ଟା କରନ୍ତି, ତାହେଲେ ଆପଣ ଉଦ୍ଧାର ପାଇପାରିବେ ନାହିଁ। ପ୍ରିୟ ବନ୍ଧୁ, ଆପଣ କ'ଣ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ନା ନିଜର ଧର୍ମକର୍ମ ନେଇ ଉଦ୍ଧାର ପାଇବାକୁ ଚାହାନ୍ତି? ମାତ୍ର ମନେ ରଖନ୍ତୁ, ଆପଣ କେବେ ହେଲେ ନିଜର ଚେଷ୍ଟାରେ ବା ଧର୍ମକର୍ମ ନେଇ ଈଶ୍ୱରଙ୍କ ନିକଟରେ ଧାର୍ମିକ ଗଣିତ ହୋଇପାରିବେ ନାହିଁ। ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ଗଣିତ ହୋଇପାରିବେ ଓ ଉଦ୍ଧାର ପାଇପାରିବେ, ଯେହେତୁ ସେ ଆପଣଙ୍କ ନିମନ୍ତେ ସେହି ସମସ୍ତ ସାଧନ କରିଅଛନ୍ତି। କାରଣ ଆପଣ ତାହା ସାଧନ କରିବା ନିମନ୍ତେ ଅକ୍ଷମ ଅଟନ୍ତି। ତେଣୁ ଆସୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଈଶ୍ୱରଙ୍କ ସମସ୍ତ ପ୍ରତିଜ୍ଞାର ଅଧିକାରୀ ହେଉ। ବର୍ତ୍ତମାନ ଆମେ 5 ପର୍ବ ମଧ୍ୟକୁ ଯିବା। ଏହି 5 ପର୍ବର ପ୍ରଥମ ପଦରୁ 15 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ଯିବା ଯେ ପବିତ୍ର ଆତ୍ମାଙ୍କ ଦ୍ୱାରା ସୂଚୀକୃତ ହେବା, ଦ୍ୱିତୀୟତଃ ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହେବା, ଓ ବ୍ୟବସ୍ଥା ଦ୍ୱାରା ଜୀବନଯାପନ ଈଶ୍ୱରଙ୍କ ଅନୁଗ୍ରହରୁ ପତିତ କରାଏ। ଆଜି ଆମେ ଏହି ଗାଲାତୀୟ ପତ୍ରର ତୃତୀୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟକୁ ଆସୁଅଛୁ। ପ୍ରଥମଟି ହେଲା ବ୍ୟକ୍ତିଗତ, ଯାହାକି ପାଉଲଙ୍କର ଯେଉଁ ବ୍ୟକ୍ତିଗତ ଅନୁଭୂତି ଥିଲା ତାହା ସେ ଆମମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି, ଓ ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାପରେ ଆମେ ଧର୍ମତତ୍ତ୍ୱ ବିଭାଗ ମଧ୍ୟରେ ଦେଖିଲୁ ଯେ ବିଶ୍ୱାସ ଦ୍ୱାରା ଧାର୍ମିକ ହେବାର ବିଷୟ, ଯାହାକି ପାଉଲ କହନ୍ତି ଯେ ଆମମାନଙ୍କର ପରିତ୍ରାଣ ଈଶ୍ୱରଙ୍କର ପରିତ୍ରାଣ ଉପରେ ପର୍ଯ୍ୟବେସିତ ହେବା ଉଚିତ ଓ କେବଳ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରରେ ବିଶ୍ୱାସ କରିବା ଉଚିତ। କିନ୍ତୁ ବର୍ତ୍ତମାନ ଏହି 5 ପର୍ବରେ ଆମେ ଏକ ବ୍ୟବହାରିକ ବିଭାଗ ମଧ୍ୟକୁ ଆସୁଅଛୁ, ଆଉ ତାହା ହେଉଛି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକରଣ। ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ଓ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହେବା, ସେ ଯାହା ହେଉନା କାହିଁକି, ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ କହେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପ୍ରତି ସେହି ପବିତ୍ରତା ସ୍ୱରୂପ ହେଲେ। ତାହା ହେଉଛି ଯେ ଈଶ୍ୱର ତାହାଙ୍କ ମଧ୍ୟ ଦେଇ ଆମ୍ଭମାନଙ୍କୁ ଦେଖନ୍ତି। ଆମ୍ଭେମାନେ ଯେତେ ଉତ୍ତମ ବ୍ୟକ୍ତି ହେଉନା କାହିଁକି ବା ଯେତେ ଉତ୍ତମ କାର୍ଯ୍ୟ କରୁନା କାହିଁକି, ଆମେ କେବେ ହେଲେ ତାହାଙ୍କର ପବିତ୍ରତାର ସ୍ତରକୁ ପହଞ୍ଚିପାରିବା ନାହିଁ କି ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରି ତାହାଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। ଆମେ କେବେ ହେଲେ ଏହି ଜୀବନରେ ଖ୍ରୀଷ୍ଟଙ୍କ ପରି ଜୀବନଯାପନ କରିପାରିବା ନାହିଁ। ଖ୍ରୀଷ୍ଟ ହେଉଛନ୍ତି କେବଳମାତ୍ର ଜଣେ ଯାହାଙ୍କ ବିଷୟ ନେଇ ଈଶ୍ୱର ଏହିପରି କହନ୍ତି, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ। କିନ୍ତୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ସେହି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସେ ଈଶ୍ୱରଙ୍କର ପ୍ରିୟ ପାତ୍ର ହୋଇଥାଏ ଓ ସେହି ଖ୍ରୀଷ୍ଟୀୟ ମଣ୍ଡଳୀର ଅନ୍ତର୍ଭୁକ୍ତ ହୋଇଥାଏ, ଯାହାର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ। ତେଣୁ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ପ୍ରକାଶ କରିବା ଆବଶ୍ୟକ। କିନ୍ତୁ ପବିତ୍ରୀକରଣର ଧାରା ବା ପ୍ରଣାଳୀ ପବିତ୍ର ଆତ୍ମାଙ୍କ ଦ୍ୱାରା ସାଧିତ ହୋଇଥାଏ। ଏହି ବିଭାଗରେ ଆମେ ଆତ୍ମା ଓ ଶରୀର ମଧ୍ୟରେ ଘଟିବାକୁ ଥିବା କାର୍ଯ୍ୟ ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା। ହୁଏତ ଆପଣଙ୍କୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ତାହା ସାଧନ କରିବାକୁ ହେବ, ନତୁବା ଅନ୍ୟ କେହି ଜଣେ ଆପଣଙ୍କ ଜୀବନ ଦ୍ୱାରା ତାହା ସାଧନ କରିବାକୁ ହେବ। ମାତ୍ର ତାହାଙ୍କର ଧାରା ହେଉଛି ଆପଣଙ୍କ ଦ୍ୱାରା ତାହା ସାଧନ କରିବା। ଏହି ବିଭାଗରେ ଆମେ ସ୍ୱାଧୀନତା ଓ ଦାସତ୍ୱ ବନ୍ଧନ ମଧ୍ୟରେ ଥିବା ଭିନ୍ନତାକୁ ଲକ୍ଷ୍ୟ କରିବାକୁ ଯିବା। ଯେକୌଣସି ନୀତିନିୟମ ଆପଣଙ୍କୁ ତାହାର ଦାସ କରି ରଖେ ଓ ଆପଣଙ୍କୁ ତାହା ପାଳନ କରିବାକୁ ହେବ, ମାତ୍ର ତାହା ଲଙ୍ଘନ କରିବା ଦଣ୍ଡନୀୟ ଅପରାଧ। ମୋର ଜଣେ ବନ୍ଧୁ ଏକ ରବିବାର ଦିନ ବଡ଼ି ସକାଳୁ ତାଙ୍କର କାର୍ ଚଳାଇ ବାହାରକୁ ଚାଲିଗଲେ। ତାପରେ ଏକ ଛକ ପାର ହେବା ସମୟରେ ଦେଖିଲେ ଯେ ସେଠାରେ ରହିବା ଚିହ୍ନ ଦିଆଯାଇଅଛି, କିନ୍ତୁ ଏହା ଭୋର ସମୟ ଥିଲା ଓ କେହି ପଦାକୁ ବାହାରି ନଥିଲେ। ତେଣୁକରି ସେ ରାସ୍ତାର ଉଭୟ ପାର୍ଶ୍ୱକୁ ଦେଖି କାର୍ଟିକୁ ସେଠାରେ ନ ରଖି ଧୀରେ ଧୀରେ ଚଳାଇଲେ। ଏହାପରେ ଜଣେ ଟ୍ରାଫିକ୍ ଅଫିସର ତାଙ୍କ ସମ୍ମୁଖରେ ଛିଡ଼ା ହୋଇଗଲେ ଓ କହିଲେ, ଆପଣ କ'ଣ ସେହି ରହିବା ଚିହ୍ନକୁ ଦେଖିପାରିଲେ ନାହିଁ କି? ସେ କହିଲେ, ହଁ ମୁଁ ଚିହ୍ନଟିକୁ ଦେଖିଲି କିନ୍ତୁ ମୁଁ ଆପଣଙ୍କୁ ଦେଖିପାରିଲି ନାହିଁ। ତାପରେ ସେ ତାଙ୍କୁ ପଚାରିଲେ, ଆପଣ ଜାଣନ୍ତି ସେହି ଚିହ୍ନର ଅର୍ଥ କ'ଣ? ତାପରେ ସେ ତାହାଙ୍କୁ ଏକ ପ୍ରାଥମିକ ନିୟମ ଦେବା ନିମନ୍ତେ ଆଗେଇ ଆସିଲେ। ସେ କହିଲେ, ରୁହର ଅର୍ଥ ହେଉଛି ରୁହ। ତେବେ ମୋର ବନ୍ଧୁ ଜଣକ ତାହା ଜାଣିଥିଲେ, ମାତ୍ର ସେ ତାହାକୁ ପାଳନ କରିପାରିନଥିଲେ। ବିଶ୍ୱାସ କରନ୍ତୁ, ବ୍ୟବସ୍ଥା ଆପଣଙ୍କୁ ବନ୍ଧନରେ ପକାଇଦିଏ। ଆଉ ଆପଣ ଯଦି କାର୍ ଚଳାଇବାକୁ ଯାଉଅଛନ୍ତି, ତାହେଲେ ଆପଣଙ୍କୁ ରାସ୍ତାର ନିୟମ ମାନି ଚଳାଇବାକୁ ହେବ। କାରଣ ଅନେକ ଲୋକ ଏହି ଅଟକିବା ଚିହ୍ନକୁ ନ ମାନି ଗାଡ଼ି ଚଳାଇବା ଦ୍ୱାରା ଅନେକ ଦୁର୍ଘଟଣା ଘଟାନ୍ତି। ଅଟକି ଯାଅର ଅର୍ଥ ଅଟକି ଯାଅ। ଟ୍ରାଫିକ୍ ଅଫିସର ତାଙ୍କୁ କହିଲେ, ଠିକ୍ ଅଛି, ଆଜି ମୁଁ ଆପଣଙ୍କୁ ଛାଡ଼ି ଦେଉଛି, ମାତ୍ର ଏହାପରେ ଆପଣ ସେହି ଚିହ୍ନକୁ ଦେଖିଲେ ଗାଡ଼ି ଅଟକାନ୍ତୁ। ବନ୍ଧୁ ଜଣକ ଅଟକାଇବେ ବୋଲି ତାହାଙ୍କୁ କହିଲେ। ସେହିଦିନଠାରୁ ବନ୍ଧୁ ଜଣକ ତାହା ପାଳନ କଲେ, ଯଦିବା ଏହା ରବିବାର ଭୋର ସମୟ ହେଉ ବା ଅନ୍ୟ ଯେକୌଣସି ସମୟ ହେଉ। ଆଉ ଯେଉଁଠାରେ ସେ ସେହି ଅଟକିବା ଚିହ୍ନ ଦେଖନ୍ତି, ସେ ଗାଡ଼ି ଅଟକାନ୍ତି। ଆଉ ତାହିଁ ହେଉଛି ଆଇନସଙ୍ଗତ। ଏହା ହେଉଛି ଆଇନଗତ ଏକ ଉଦାହରଣ, ଯାହାକି ଆମେ ସମସ୍ତେ ବୁଝିପାରୁ। ତେବେ ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ବିଶ୍ୱାସ ଦ୍ୱାରା ଉଦ୍ଧାର ପ୍ରାପ୍ତ ହୋଇ ବ୍ୟବସ୍ଥା ଦ୍ୱାରା ଜୀବନଯାପନ କରିବା ଅନୁଗ୍ରହରୁ ପତିତ ହେବାର ବିଷୟକୁ ସାଧନ କରେ। ପାଉଲ ସ୍ୱାଧୀନତାର ବିଷୟରୁ ତାହାଙ୍କର ଶିକ୍ଷା ଆରମ୍ଭ କରନ୍ତି, ଯାହାକି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟଙ୍କଠାରେ ରହିଅଛି। ଏହି ପାଞ୍ଚ ପର୍ବର ପ୍ରଥମ 15 ପଦରେ ତାଙ୍କର ବିଷୟବସ୍ତୁ ହେଉଛି ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇ ବ୍ୟବସ୍ଥାର ଅଧୀନ ହେବା ଦ୍ୱାରା ଅନୁଗ୍ରହରୁ ବଞ୍ଚିତ ହେବା। ଏହାର ଅର୍ଥ ଅନୁଗ୍ରହରୁ ପତିତ ହେବା। ଆପଣ ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇଛନ୍ତି, ମାତ୍ର ଆପଣ ଏହାପରେ ବ୍ୟବସ୍ଥା ମଧ୍ୟକୁ ଖସି ଆସନ୍ତି, ଯେପରି ଆପଣ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିବେ। ମାତ୍ର ଏହାଦ୍ୱାରା ଯେ ଆପଣ ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହେବେ, ତାହା ପାଉଲ ଏହି ଅଂଶରେ ଦୃଷ୍ଟାନ୍ତ ମଧ୍ୟ ଦେଇ ଆମମାନଙ୍କୁ ଶିକ୍ଷା ଦିଅନ୍ତି। ଦେଖନ୍ତୁ, ପାଞ୍ଚ ପର୍ବର ପ୍ରଥମ ପଦରେ ଲେଖା ଅଛି, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ। ପାଉଲଠାରେ କହନ୍ତି ଯେ ଆମମାନେ କେବଳ ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇନାହୁଁ, ମାତ୍ର ଆମ୍ଭେମାନେ ବ୍ୟବସ୍ଥାର ଅଧୀନରୁ ମଧ୍ୟ ମୁକ୍ତ ହୋଇଅଛୁ। ତେଣୁ ସେହି ବ୍ୟବସ୍ଥା ବିଶ୍ୱାସୀର ଜୀବନ ଉପରେ କର୍ତ୍ତୃତ୍ୱ କରିବା ଉଚିତ ନୁହେଁ, କିମ୍ବା ବିଶ୍ୱାସୀ ସେହି ବ୍ୟବସ୍ଥାର ଅଧୀନ ହେବା ବା ଦାସ ହେବା ଉଚିତ ନୁହେଁ। ପାଉଲ କହନ୍ତି, ଯେହେତୁ ଆମ୍ଭେମାନେ ଅନୁଗ୍ରହରେ ପରିଚାଳନା ପ୍ରାପ୍ତ ହୋଇଅଛୁ, ଅର୍ଥାତ୍ ପାପରୁ ଉଦ୍ଧାର ପ୍ରାପ୍ତ ହୋଇଅଛୁ, ତେଣୁକରି ଆମମାନେ ସେହି ଅନୁଗ୍ରହର ଅଧୀନରେ ରହି ଜୀବନଯାପନ କରିବା ଉଚିତ। କାରଣ ଅନୁଗ୍ରହ ଆମମାନଙ୍କୁ ଆମମାନଙ୍କ ଜୀବନରେ ସେହି ପବିତ୍ର ଆତ୍ମାଙ୍କର ସହାୟତା ଓ ପୂର୍ଣ୍ଣତା ପ୍ରଦାନ କରେ, ଯଦ୍ୱାରା ଆମ୍ଭେମାନେ ବ୍ୟବସ୍ଥା ଦ୍ୱାରା ଯାହା ସାଧନ କରିବା ନିମନ୍ତେ ଅସମର୍ଥ ହେଉ, ତାହାଠାରୁ ଅଧିକ କିଛି ଓ ଅଧିକ ଉତ୍ତମ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିଥାଉ। ଆଉ ତାହା କେବଳ ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ, ତାହିଁ ହେଉଛି ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ଅଂଶ, ଯେତେବେଳେ ଆମେ ତାଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରୁ। କାରଣ ସେହି ଖ୍ରୀଷ୍ଟଙ୍କଠାରେ ଆମମାନେ ସମସ୍ତ କିଛି ପ୍ରାପ୍ତ ହୋଇଥାଉ, ପରିତ୍ରାଣ ଓ ପବିତ୍ରତା ପ୍ରାପ୍ତ ହୋଇଥାଉ। ସେଥିପାଇଁ ପ୍ରେରିତ ପାଉଲ ଏଫିସି ପ୍ରଥମ ପର୍ବର 3 ପ୍ରକାଶ କରନ୍ତି, ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହୁଅନ୍ତୁ। ସେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ତେଣୁ ଆସୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହେଉ, ମାତ୍ର ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିବାକୁ ଚେଷ୍ଟା କରି ଓ ତହିଁରେ ବିଫଳ ହୋଇ ଆଶୀର୍ବାଦ ତଥା ଅନୁଗ୍ରହରୁ ବଞ୍ଚିତ ନ ହେଉ। କାରଣ ସେହି ଖ୍ରୀଷ୍ଟ ଆମମାନଙ୍କୁ ସେହି ବ୍ୟବସ୍ଥାର ଦାସତ୍ୱ ବନ୍ଧନରୁ ମୁକ୍ତ କରିଅଛନ୍ତି। ତେବେ ମୋତେ କୁହନ୍ତୁ ନାହିଁ, ମୋତେ ଦ୍ୱିତୀୟ ଆଶୀର୍ବାଦର ବିଷୟ ଅନ୍ୱେଷଣ କରିବାକୁ ହେବ। କାରଣ ମୁଁ ଯେତେବେଳେ ଖ୍ରୀଷ୍ଟଙ୍କ ନିକଟକୁ ଆସିଲି, ମୁଁ ମୋର ଆବଶ୍ୟକତାର ବିଷୟ ସବୁକିଛି ପାଇଲି। ପାଉଲ ମୋତେ କୁହନ୍ତି ଯେ ଖ୍ରୀଷ୍ଟଙ୍କଠାରେ ମୁଁ ସମସ୍ତ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦ ଯୁକ୍ତ ହୋଇଅଛି। ଆସନ୍ତୁ ତାହାଙ୍କୁ ବିଶ୍ୱାସ କରୁ ଓ ତାହାଙ୍କଠାରେ ଭରସା କରିବାକୁ ଆରମ୍ଭ କରୁ। ଆସନ୍ତୁ ବ୍ୟବସ୍ଥା ବା ନୀତି ନିୟମକୁ ଗୁରୁତ୍ୱ ନ ଦେଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ଚେଷ୍ଟା କରୁ ଓ ଖ୍ରୀଷ୍ଟଙ୍କର ଅଧୀନରେ ରହି ଖ୍ରୀଷ୍ଟଙ୍କର ଆଜ୍ଞା ସବୁ ପାଳନ କରିବା ନିମନ୍ତେ ତାହାଙ୍କଠାରୁ ଶକ୍ତି ଭିକ୍ଷା କରୁ। ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ସ୍ୱାଧୀନତା ଅଛି, ସେ ଆମମାନଙ୍କୁ ବିଧିବିଧାନର ଅଧୀନ କରି ରଖନ୍ତି ନାହିଁ। ଆମ୍ଭେମାନେ 10 ଆଜ୍ଞାକୁ ଜୀବନର ନିୟମ ଭାବେ ବ୍ୟବହାର କରୁନାହୁଁ, ତେବେ ଏହାର ଅର୍ଥ ନୁହେଁ ଯେ ଆମମାନେ ଦଶ ଆଜ୍ଞାଙ୍କୁ ଲଙ୍ଘନ କରିବା, କାରଣ ଆମେ ପ୍ରତ୍ୟେକ ଜାଣୁ ଯେ ଆମେ ଯଦି ସେହି ଦଶ ଆଜ୍ଞା ଅନୁଯାୟୀ ନରହତ୍ୟା ବା ଚୋରି କରୁ ତାହେଲେ ଆମମାନେ ଆମମାନଙ୍କର ସରକାରଙ୍କର ନୀତିନିୟମ ଅନୁଯାୟୀ ଦଣ୍ଡଭୋଗ କରିବା। ତେଣୁକି ପ୍ରକୃତରେ ଦେଖିବାକୁ ଗଲେ ଆମେମାନେ ଦଶ ଆଜ୍ଞାଙ୍କୁ ଲଙ୍ଘନ କରୁନାହୁଁ, ମାତ୍ର ଆମେମାନେ ଏହାଠାରୁ ଆହୁରି ଉଚ୍ଚତର ସୋପାନରେ ଜୀବନଯାପନ କରିବା ନିମନ୍ତେ ଆହୁତ ହୋଇଅଛୁ। ସେହି ସ୍ତର ହେଉଛି ଯେଉଁଠାରେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ସ୍ୱାଧୀନତା ରହିଅଛି, ଖ୍ରୀଷ୍ଟଙ୍କଠାରେ ମୋହର ଏକ ସ୍ୱାଧୀନତା ରହିଅଛି, ଆଉ ସେହି ସ୍ୱାଧୀନତା ଏକ ନିୟମ ନୁହେଁ ମାତ୍ର ଏକ ଶୃଙ୍ଖଳା ନୀତି। ଏହା ହେଉଛି ଯେ ମୋତେ ତାହାଙ୍କୁ ସନ୍ତୁଷ୍ଟ କରିବାକୁ ହେବ, ମୋର ଆଚରଣ ଯୀଶୁଙ୍କର ସନ୍ତୋଷଜନକ ହେବା ଉଚିତ, କିନ୍ତୁ ଆପଣଙ୍କୁ ବା କୌଣସି ଅନୁଷ୍ଠାନକୁ ସନ୍ତୁଷ୍ଟ କରିବା ପାଇଁ ନୁହେଁ, କେବଳ ଯୀଶୁଙ୍କୁ ସନ୍ତୁଷ୍ଟ କରିବା ପାଇଁ। ତାହିଁ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ସ୍ୱାଧୀନତା। ତେଣୁକରି ପାଉଲ କହନ୍ତି, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଅତେବେ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ। ଆସନ୍ତୁ ଏହାପରେ ପାଞ୍ଚ ପର୍ବର ଦୁଇ ପଦ ମଧ୍ୟକୁ ଯିବା। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ଦେଖ ମୁଁ ପାଉଲ ତୁମମାନଙ୍କୁ କହୁଅଛି, ଯଦି ତୁମମାନଙ୍କର ସୁନ୍ନତ ହୁଏ ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମମାନଙ୍କର କୌଣସି ଲାଭ ହେବ ନାହିଁ। ଏହି ସୁନ୍ନତ ବିଧି ଇସ୍ରାଏଲ ସନ୍ତାନଗଣ ନିମନ୍ତେ ଈଶ୍ୱରଙ୍କ ଅନନ୍ତକାଳସ୍ଥାୟୀ ନିୟମର ଏକ ଚିହ୍ନ ସ୍ୱରୂପ ଥିଲା, ଅର୍ଥାତ୍ ଏହା ବ୍ୟବସ୍ଥାର ଏକ ଚିହ୍ନ ସ୍ୱରୂପ ଥିଲା। ଏହା ଈଶ୍ୱରଙ୍କ ମନୋନୀତ ତଥା ପୃଥକୀକୃତ ଇସ୍ରାଏଲ ଜାତି ନିମନ୍ତେ ଏକ ଚିହ୍ନ ସ୍ୱରୂପ ଥିଲା। ମାତ୍ର ପାଉଲ ଏଠାରେ କହନ୍ତି, ଯଦି ତୁମେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଉଦ୍ଧାର ପାଇବା ପରେ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହୋଇ ସେହି ବ୍ୟବସ୍ଥାର ଚିହ୍ନକୁ ଧାରଣ କର, ତାହେଲେ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମମାନଙ୍କ ନିମନ୍ତେ ମୂଲ୍ୟହୀନ ଓ ବ୍ୟର୍ଥ, ଖ୍ରୀଷ୍ଟ ତୁମମାନଙ୍କ ନିମନ୍ତେ ମୂଲ୍ୟହୀନ, ଖ୍ରୀଷ୍ଟଙ୍କ ଦ୍ୱାରା ତୁମମାନଙ୍କର କୌଣସି ଲାଭ ହେବ ନାହିଁ। ଏଠାରେ ମୁଁ ଏକ ଦୃଷ୍ଟାନ୍ତ ମାଧ୍ୟମରେ ଏହି ବିଷୟଟିକୁ ଆଉ ଟିକିଏ ସରଳ କରିଦେବାକୁ ଚାହେଁ। ଧରିନିଅନ୍ତୁ ଆପଣ ଅତି ଅସୁସ୍ଥ ଥିଲେ, ଏପରିକି ବିଛଣାରୁ ଉଠି ଚାଲିପାରୁନଥିଲେ, ମାତ୍ର ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ସେବନ କଲେ ଓ ଔଷଧ ସେବନ କରିବା ପରେ ଆପଣ କହିଲେ ଯେ ସେହି ଔଷଧ ସେବନ କରିବା ଦ୍ୱାରା ଆପଣ ସୁସ୍ଥତା ଅନୁଭବ କଲେ। ମାତ୍ର ଏଥିସହିତ ଆପଣ ଆଉ ଏକ ବିଷୟ ଯୋଗ କରି କହିଲେ ଯେ ଆପଣ ନିଜେ ମଧ୍ୟ ସେଥିନିମନ୍ତେ ନିଜର ଔଷଧ ବ୍ୟବହାର କରିଥିଲେ। ତେବେ ଆପଣଙ୍କର ଏହି କଥାରୁ ଏକ ସନ୍ଦେହ ଜାତ ହୋଇପାରେ ଯେ ଆପଣ ସେହି ଡାକ୍ତର ଦେଇଥିବା ଔଷଧ ସେବନ କରିବା ଦ୍ୱାରା ଭଲ ହେଲେ ନା ନିଜର ଔଷଧ ସେବନ ଦ୍ୱାରା ଭଲ ହେଲେ, କାରଣ ଯେଉଁ ମୁହୂର୍ତ୍ତରେ ଆପଣ ଆଉ କିଛି ବିଷୟ ସେହି ଡାକ୍ତର ଦେଇଥିବା ଔଷଧ ସହିତ ଯୋଗ କଲେ ତଦ୍ୱାରା ପ୍ରମାଣିତ ହେଲା ଯେ ଆପଣ ମଧ୍ୟ ସଠିକ୍ ଭାବେ ଜାଣିପାରିନାହାନ୍ତି। ବର୍ତ୍ତମାନ ପାଉଲ କ'ଣ କହନ୍ତି ତାହା ଭଲଭାବେ ଲକ୍ଷ୍ୟ କରନ୍ତୁ। ଆପଣ ଯଦି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ଓ ଆଉ କିଛି ବିଷୟ ଉପରେ ବିଶ୍ୱାସ କରନ୍ତି ତାହେଲେ ଆପଣ ଉଦ୍ଧାରପ୍ରାପ୍ତ ନୁହନ୍ତି, କାରଣ ଆପଣ ଆପଣଙ୍କ ବିଶ୍ୱାସରେ ସ୍ଥିର ବା ନିଶ୍ଚିତ ନୁହନ୍ତି। ଆପଣ ଯଦି ସୁନ୍ନତ ହେବା ପାଇଁ ଯାଆନ୍ତି, ଯାହାକି କେବଳ ବ୍ୟବସ୍ଥାର ଏକ ଚିହ୍ନ ବା ବ୍ୟାଚ୍ ପରି, କିମ୍ବା ଆପଣ ଯଦି ଆଉ କିଛି ଅନୁଭୂତି ମଧ୍ୟ ଦେଇ ଗତି କରନ୍ତି ଓ ତହିଁ ଉପରେ ଆପଣଙ୍କର ପରିତ୍ରାଣ ସ୍ଥାପନ କରନ୍ତି, ତାହେଲେ ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ମୂଲ୍ୟହୀନ, କାରଣ ସେ କିପରି ଆପଣଙ୍କ ନିମନ୍ତେ କିଛି ଲାଭଜନକ ହୋଇପାରିବେ ଯେତେବେଳେ ଆପଣ ଆପଣଙ୍କ ପରିତ୍ରାଣ ନିମନ୍ତେ ତାହାଙ୍କଠାରେ ନିର୍ଭର ନ କରି ଏକ ଔଷଧ ବୋତଲ ନିଜେ ପ୍ରସ୍ତୁତ କରିଅଛନ୍ତି। ପ୍ରଭୁଙ୍କର ଜଣେ ଭକ୍ତ ଆସ ଏହିପରି ପ୍ରକାଶ କରନ୍ତି, ଯାହାକି ଅତି ମନଛୁଆ। ଏହା ଏହି ପ୍ରକାର କିଛି ବିଷୟ ଥିଲା, ମୁଁ ଖ୍ରୀଷ୍ଟଙ୍କ ଉପରେ ଏତେ ଭରସା କରିବାକୁ ଚାହେଁ ଯେ ଯେତେବେଳେ ମୁଁ ତାହାଙ୍କ ଉପସ୍ଥିତି ମଧ୍ୟକୁ ଆସେ ଓ ସେ ମୋତେ ପଚାରନ୍ତି ତୁମେ କାହିଁକି ଏଠାରେ ଅଛ, ମୁଁ କହିପାରିବି ମୁଁ ଏଠାରେ ଅଛି କାରଣ ମୁଁ ତୁମକୁ ମୋର ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିଅଛି। ଯଦି ସେ ମୋତେ କହନ୍ତି ଠିକ୍ ଅଛି, ତାହା ଅତି ପ୍ରଶଂସନୀୟ, କିନ୍ତୁ ତୁମେ କ'ଣ କରିଅଛ, ମୁଁ ଜାଣିବାକୁ ପାରିଲି ଯେ ତୁମେ ଏକ ପରମାର୍ଥ ବିଦ୍ୟାଳୟର ସଭାପତି ଥିଲ, ଆଉ ତୁମେ ବାପ୍ତିସ୍ମ ଗ୍ରହଣ କରିଅଛ, ତୁମେ ମଧ୍ୟ ଏକ ମଣ୍ଡଳୀର ସଦସ୍ୟ ଥିଲ, ତୁମେ ତୁମର ସେବା କାର୍ଯ୍ୟରେ ଅତି ସୁନ୍ଦର ବିଷୟମାନ ସାଧନ କରିଅଛ। ତାପରେ ମୁଁ ପ୍ରତ୍ୟୁତ୍ତର ଦେବି, ଏହାସବୁ ସତ୍ୟ, କିନ୍ତୁ ମୁଁ ମୋର ପରିତ୍ରାଣ ନିମନ୍ତେ ଏହିସବୁ ଉପରେ ଆଦୌ ନିର୍ଭର କରେ ନାହିଁ। ହେ ମୋର ପ୍ରଭୁ, ମୁଁ କେବଳ ଆପଣଙ୍କଠାରେ ନିର୍ଭର କରେ। ପ୍ରିୟ ବନ୍ଧୁ, ଏହିପରି ଭାବେ କ'ଣ ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି? ପାଉଲ ଏହାକୁ ଜୋର ଦେଇ ଏହିପରି କହନ୍ତି, ଯଦି ତୁମେ ସୁନ୍ନତ ହୁଅ ତାହେଲେ ଖ୍ରୀଷ୍ଟଙ୍କଠାରେ ତୁମର କିଛି ଲାଭ ହେବ ନାହିଁ। ଆପଣ ଯଦି ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ନିର୍ଭର କରନ୍ତି ତାହେଲେ ଆପଣ ପ୍ରକୃତରେ ଖ୍ରୀଷ୍ଟ ବିଶ୍ୱାସୀ ନୁହନ୍ତି। ଏହାପରେ ପାଞ୍ଚ ପର୍ବର ତିନି ପଦରେ ଲେଖା ଅଛି, ମୁଁ ସୁନ୍ନତପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ ସେ ସମସ୍ତ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ। ଆପଣ ଯେଉଁ ବିଷୟକୁ ଭଲ ପାଆନ୍ତି କେବଳ ସେହି ବିଷୟ ସବୁକୁ ବ୍ୟବସ୍ଥାରୁ ଅଲଗା କରିପାରିବେ ନାହିଁ। ଆପଣ ଦଣ୍ଡଗୁଡ଼ିକୁ ବାଦ୍ ଦେଇପାରିବେ ନାହିଁ, କିମ୍ବା ସମସ୍ତ ବିଷୟକୁ ବାଦ୍ ଦେଇପାରିବେ ନାହିଁ। ଆପଣଙ୍କୁ ସମସ୍ତ ବ୍ୟବସ୍ଥା ପାଳନ କରିବାକୁ ହେବ, ଅଥବା କିଛି ହିଁ ପାଳନ କରିବାକୁ ହେବ ନାହିଁ। ମୁଁ ଆନନ୍ଦିତ ଯେ ମୁଁ ବ୍ୟବସ୍ଥାର ଅଧୀନରେ ନାହିଁ, ଖ୍ରୀଷ୍ଟଙ୍କଠାରେ ମୋର ସ୍ୱାଧୀନତା ଅଛି। ତାହାଙ୍କୁ ସଦାସର୍ବଦା ସନ୍ତୁଷ୍ଟ କରାଇବାରେ ମୋର ଏକ ସମସ୍ୟା ରହିଅଛି ଯାହାକି ମୁଁ ସ୍ୱୀକାର କରିବା ଉଚିତ, କିନ୍ତୁ ସେ ହେଉଛନ୍ତି ଜଣେ ଯାହାଙ୍କୁ କି ମୁଁ ସନ୍ତୁଷ୍ଟ କରିବା ନିମନ୍ତେ ଚେଷ୍ଟା କରୁଅଛି। ମୁଁ କିଛି ବିଧିବିଧାନକୁ ଅନୁକରଣ କରୁନାହିଁ। ମୁଁ ସୁନତପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ ସେ ସମସ୍ତ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ। ଏହାପରେ ଚାରିପଦରେ ଲେଖା ଅଛି, ତୁମେମାନେ ଯେତେ ଲୋକ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମେମାନେ ଅନୁଗ୍ରହରୁ ପତିତ ହୋଇଅଛ। ଯଦି ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଉଦ୍ଧାରପ୍ରାପ୍ତ ହୋଇଛନ୍ତି ଓ ଏହାପରେ ସେହି ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ବ୍ୟବସ୍ଥାର ଅଧୀନ ହୁଅନ୍ତି, ତାହେଲେ ଆପଣ ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଅନ୍ତି, ଯେହେତୁ ଆପଣ ବ୍ୟବସ୍ଥା ପାଳନ ହେତୁ ନୁହେଁ ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି ଓ ଖ୍ରୀଷ୍ଟଙ୍କର ଅଧୀନ ହୋଇଅଛନ୍ତି, ଯେହେତୁ ସେ ତାହାଙ୍କର ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପେ ଦେଇ ଆପଣଙ୍କୁ କ୍ରୟ କରିଅଛନ୍ତି ଓ ବ୍ୟବସ୍ଥାର ଅଧୀନରୁ ମୁକ୍ତ କରିଅଛନ୍ତି। ଆପଣ ଖ୍ରୀଷ୍ଟଙ୍କର ଦାସ ହୋଇଛନ୍ତି, ତେଣୁ ସେହି ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରିବା ଅର୍ଥ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରିବା ଓ ତାହାକୁ ଅସ୍ୱୀକାର କରିବା ଓ ଖ୍ରୀଷ୍ଟଙ୍କର ସେହି ମହାନ କାର୍ଯ୍ୟକୁ ମୂଲ୍ୟହୀନ ବୋଲି ବିଚାର କରିବା ଓ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହେବା। କିନ୍ତୁ ଖ୍ରୀଷ୍ଟଙ୍କ ବିନା ଜଣେ ଖ୍ରୀଷ୍ଟ ବିଶ୍ୱାସୀ କେବେ ହେଲେ ପବିତ୍ର ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରେ ନା। ତେବେ ଏହାର ଅର୍ଥ ନୁହେଁ ଯେ ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ଅନୁଗ୍ରହର ଅଧିକାରୀ ହେବା ପରେ ଆପଣଙ୍କୁ ଆଉ କୌଣସି ନୀତିନିୟମ ମାନି ଚଳିବାକୁ ହେବ ନାହିଁ, ମାତ୍ର ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କୁ ଆହୁରି ଅଧିକ ସତର୍କ ହୋଇ ଚଳିବାକୁ ହେବ ଓ ଆପଣ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଉତ୍ତରଦାୟୀ। ଆପଣଙ୍କୁ ଅଧିକ ପବିତ୍ର ଜୀବନଯାପନ କରିବାକୁ ହେବ, କିନ୍ତୁ ତାହା ବ୍ୟବସ୍ଥା ପାଳନ ଅନୁଯାୟୀ ସମ୍ଭବ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ଜୀବନଯାପନ କରିବା ଦ୍ୱାରା। ତେଣୁ ଆସୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ସହ ସଂଯୁକ୍ତ ଜୀବନଯାପନ କରି ଈଶ୍ୱରଙ୍କର ସେହି ଧାର୍ମିକତାର ପଥରେ ଅଗ୍ରସର ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু ODIA TTB @radio882.com। তেবে আজি পাই এঠারে রখুছু। নমস্কার।